ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ସମାରୋହରେ ଯୋଗଦେବା ପାଇଁ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟମାନଙ୍କର ନୂଆଦିଲ୍ଲୀ ଆଗମନ। ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ଦୁଇ ବରିଷ୍ଠ ନେତା। ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ ଚାରିଜଣଙ୍କୁ ପଚରାଉଚରା ଏବଂ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ। ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ସନ୍ଧ୍ୟା 7:15ରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ରରେ ନୂତନ ସରକାର ଗଠନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ଶ୍ରୀ ମୋଦି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ନୂତନ ସଦସ୍ୟଗଣଙ୍କୁ ରାଷ୍ଟ୍ରପତି ଶପଥପାଠ କରାଇବେ। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଣମାଧ୍ୟମକୁ କହିଛନ୍ତି, ଏନ୍ଡିଏ ଏକ ଶକ୍ତିଶାଳୀ, ସ୍ଥିର ଏବଂ ଅଭିବୃଦ୍ଧିମୁଖୀ ସରକାର ଗଠନ କରିବ। ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ପୂର୍ବରୁ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ତାଲିକା ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପଡ଼ୋଶୀ ଦେଶ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ନେତାମାନେ ନୂଆଦିଲ୍ଲୀରେ ଆସି ପହଞ୍ଚୁଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଥିଲେ। ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ଏନ୍ଡିଏର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ଏନ୍ଡିଏ ସଂସଦୀୟ ଦଳ ବୈଠକରେ ଶ୍ରୀ ମୋଦିଙ୍କୁ ସର୍ବସମ୍ମତି ନେତା ଭାବେ ମନୋନୀତ ସଂକ୍ରାନ୍ତ ଚିଠି ପ୍ରଦାନ କରିଥିଲେ। ଏନ୍ଡିଏର ସହଯୋଗୀ ଦଳଗୁଡ଼ିକର ସମର୍ଥନ ପତ୍ର ମଧ୍ୟ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ରାଜ୍ୟରେ ନୂଆ ସରକାରଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ଦୁଇଜଣ ବିଜେପି ନେତା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାସ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଇ ନେତା ଆସନ୍ତା 10 ତାରିଖରେ ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ଜଣାପଡ଼ିଛି। ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଫଳରେ ରାଜ୍ୟର ବିଭିନ୍ନ କୋର୍ଟରେ ବିଚାରାଧୀନ ପୁରୁଣା ମାମଲା ସଂଖ୍ୟା ହ୍ରାସ ପାଉଛି। ବିଭିନ୍ନ ଅଦାଲତରେ ହଜାର ହଜାର ସଂଖ୍ୟାରେ 30 ବର୍ଷରୁ ଅଧିକ ପୁରୁଣା ମାମଲାଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରାଯାଉଛି। ଏବେ ଏହି ସଂଖ୍ୟା 3,312କୁ ହ୍ରାସ ପାଇଛି। ସେଗୁଡ଼ିକ ମଧ୍ୟରେ 3,017ଟି ଫୌଜଦାରୀ ଏବଂ 295ଟି ଦେୱାନୀ ମାମଲା ରହିଥିବା ନ୍ୟାସନାଲ୍ ଜୁଡିସିଆଲ୍ ଡାଟା ଗ୍ରିଡ୍ରୁ ଜଣାପଡ଼ିଛି। ଏବେ ରାଜ୍ୟର ବିଭିନ୍ନ ଅଦାଲତରେ 16,22,571 ମାମଲା ବିଚାରାଧୀନ ରହିଛି। ସେଥିମଧ୍ୟରୁ 13 ଲକ୍ଷରୁ ଅଧିକ ଫୌଜଦାରୀ ଓ 2 ଲକ୍ଷରୁ ଅଧିକ ଦେୱାନୀ ମାମଲା ରହିଛି। ଦେଶରେ ଜାତୀୟ ରାଜପଥଗୁଡ଼ିକରେ ଯାନବାହନଗୁଡ଼ିକରୁ ଉପଗ୍ରହ ଭିତ୍ତିକ ଟୋଲ୍ ଟିକସ ସଂଗ୍ରହ କରାଯିବ। ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ବାଣିଜ୍ୟିକ ଯାନଗୁଡ଼ିକ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ। ପରେ ଘରୋଇ କାର୍, ଜିପ୍ ଏବଂ ଅନ୍ୟାନ୍ୟ ଯାନ ପାଇଁ ଏହାକୁ ବ୍ୟବହାର କରାଯିବ। ଆସନ୍ତା 2 ବର୍ଷ ମଧ୍ୟରେ ସାରା ଦେଶରେ ଟୋଲ୍ ଟିକସ ସଂଗ୍ରହ ପାଇଁ ଗ୍ଲୋବାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ GNSS ବ୍ୟବସ୍ଥା ଲାଗୁ ହେବ, ଫଳରେ ଉପଭୋକ୍ତା ଯେତିକି ଦୂର ଅତିକ୍ରମ କରିବେ ସେଥିପାଇଁ ଟୋଲ୍ ଟିକସ ଦେବେ ଏବଂ ଏଥିଲାଗି ରାସ୍ତାରେ ଅଟକିବାକୁ ପଡ଼ିବ ନାହିଁ। ଗଞ୍ଜାମ ଜିଲ୍ଲାର ଋଷିକୁଲିଆ ମୁହାଣ ଅଞ୍ଚଳ ବେଳାଭୂମି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ଆଗାମୀ ଦିନରେ କଇଁଚଙ୍କ ଗଣ ଅଣ୍ଡାଦାନ ସମୟରେ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କିଛିଦିନ ତଳେ ସାମୁଦ୍ରିକ ଝଡ଼ ରେମାଲ୍ ପ୍ରଭାବରେ ନୂତନ ମୁହାଣ ସୃଷ୍ଟି ହୋଇଥିଲା। ସମୁଦ୍ରର ଉଚ୍ଚ ଲହଡ଼ି ମାଡ଼ ହେବା ଫଳରେ ଋଷିକୁଲିଆ ବେଳାଭୂମିର କଇଁଚଙ୍କ ଅଣ୍ଡାଦାନ ସ୍ଥଳ କ୍ଷତିଗ୍ରସ୍ତ ହୋଇଥିଲା। ଅନ୍ୟପକ୍ଷରେ ଗଞ୍ଜାମ ବ୍ଲକର ଗୋଖରକୁଡ଼ାଠାରୁ ପ୍ରୟାଗୀ ମଧ୍ୟରେ ଥିବା ଝାଉ ଓ କାଜୁ ଗଛଗୁଡ଼ିକ ନଷ୍ଟ ହୋଇଛି। ଆୟାରଲ୍ୟାଣ୍ଡରେ ବର୍ତ୍ତମାନ 3ଟି ମୁହାଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ 4 ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ଆଗାମୀ ଦିନରେ ସ୍ଥାୟୀ ଭାବେ ଯେଭଳି ଆଲୋକୀକରଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ସୂଚନାଯୋଗ୍ୟ, ଶ୍ରୀମନ୍ଦିରକୁ ଆଲୋକୀକରଣ କରୁଥିବା ଫୋକସ୍ ଲାଇଟ୍କୁ କାଢ଼ି ଦିଆଯିବା ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୁରୀ ଜିଲ୍ଲାପାଳଙ୍କୁ ଘଟଣାର ଅନୁସନ୍ଧାନ କରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଇଭେଣ୍ଟ କମ୍ପାନୀ ଦୁଇଦିନ ତଳେ ଲାଇଟ୍ ଖୋଲି ନେଇଥିବା ଜଣାପଡ଼ିଥିଲା। ଏହାକୁ ଭିତ୍ତି କରି ସମ୍ପୃକ୍ତ ଇଭେଣ୍ଟ କମ୍ପାନୀର ଚାରିଜଣଙ୍କୁ ଅଟକ ରଖାଯାଇଛି। ଏହାଛଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଇଟ୍ ଲଗାଇବା ନେଇ ବ୍ୟବସ୍ଥା କରାଯାଉଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି। ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ଦେବ ନିମନ୍ତ୍ରଣ ଗତକାଲି ସମ୍ପନ୍ନ ହୋଇଛି। ମହାଦେବ ଏବଂ ଜଗତ ଜନନୀଙ୍କ ବିବାହରେ ସାମିଲ ହେବା ପାଇଁ ଶ୍ରୀ ଶ୍ରୀ ନୃସିଂହ ଠାକୁର 33 କୋଟି ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ବାବା ବାଲୁଙ୍କେଶ୍ୱରଙ୍କ ପକ୍ଷରୁ ନୃସିଂହଦେବ ସହରରେ ଥିବା ସମସ୍ତ ଦେବାଦେବୀ ମନ୍ଦିରକୁ ଯାଇ ଗୁଆ ମିଠେଇ ହଳଦୀ ଓ ନିମନ୍ତ୍ରଣ ପତ୍ର ଦେଇଥିଲେ। ବାଲୁଙ୍କେଶ୍ୱର ବାବାଙ୍କ ବରଯାତ୍ରୀରେ ସାମିଲ ହେବାଠାରୁ ଆରମ୍ଭ କରି ନଗର ପରିକ୍ରମା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ନବବିବାହିତ ଦେବଦମ୍ପତିଙ୍କୁ ଆଶୀର୍ବାଦ କରିବା ପାଇଁ ଭଗବାନ ନୃସିଂହ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଲୋକନାଥ ବାବା, ଜାଗେଶ୍ୱର ବାବା, ଶୀତଳେଶ୍ୱର ବାବା, ଓଙ୍କାରେଶ୍ୱର ବାବା, ପାହାଡ଼େଶ୍ୱର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ। ମୋଦିପଡ଼ା ଓ ଝାଡ଼ୁଆପଡ଼ାରେ 9 ତାରିଖ ଦିନ ଦେବ ନିମନ୍ତ୍ରଣ କରାଯିବା ନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। ଚଳିତ ମାସ 10 ତାରିଖ ଦିନ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଶିବ ବିବାହ, 11 ତାରିଖ ଦିନ ନଗର ପରିକ୍ରମା ଏବଂ 12 ତାରିଖ ଦିନ ଦେବଦମ୍ପତିଙ୍କର ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି। ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ 5ଟି ବନାଞ୍ଚଳରେ 178ଟି ହାତୀ ଅଛନ୍ତି। ଗତମାସରେ ହୋଇଥିବା ହାତୀ ଗଣନା ପରେ ଏହା ଜଣାପଡ଼ିଛି। 2017 ଗଣନା ଅନୁଯାୟୀ ଆଠଗଡ଼ ବନଖଣ୍ଡରେ 115ଟି ହାତୀ ଥିଲେ। ଗତ 7 ବର୍ଷ ମଧ୍ୟରେ ହାତୀ ସଂଖ୍ୟା 73କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ 37ଟି ପୁରୁଷ ଓ 49ଟି ଛୁଆ ହାତୀ ରହିଥିବା ଜଣାପଡ଼ିଛି। ବନ ବିଭାଗ ରିପୋର୍ଟ ଅନୁଯାୟୀ ନରସିଂହପୁର ପୂର୍ବ ବନାଞ୍ଚଳରେ 81ଟି, ପଶ୍ଚିମ ବନାଞ୍ଚଳରେ 29ଟି, ବଡ଼ମ୍ବା ବନାଞ୍ଚଳରେ 49ଟି, ଆଠଗଡ଼ ବନାଞ୍ଚଳରେ 8ଟି ଏବଂ ଖୁଣ୍ଟୁଣୀ ବନାଞ୍ଚଳରେ 11ଟି ହାତୀ ଠାବ କରାଯାଇଛି। ଆଠଗଡ଼ ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା 18 ତାରିଖରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିସହ ଜୁନ୍ 22 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ସହିତ ହେରାପଞ୍ଚମୀ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରୀ ବିଜେ ଯେଭଳି ସୁରୁଖୁରୁରେ ପାଳନ ହୋଇପାରିବ ସେ ନେଇ ଆଲୋଚନା ହୋଇଥିଲା। ପୁରୀ ଶ୍ରୀମନ୍ଦିର ରଥଖୋଳାରେ ରଥ ନିର୍ମାଣ ସମୟରେ ନନ୍ଦିଘୋଷ ରଥର ଜଣେ ମହାରଣା ସେବକ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ ଉପରେ ଏକ ଗରଗରା କାଠ ପଡ଼ିଯିବାରୁ ଏଭଳି ଘଟିଛି। ଗୋଡ଼ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଜିକୁ 29 ଦିନରେ ପହଞ୍ଚିଛି। ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିଖୋଜ ଡାକ୍ତର ଅମ୍ଳାନ ଭୋଇଙ୍କୁ ପୁଲିସ୍ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଗତ 1 ତାରିଖରୁ ନିଖୋଜ ଥିବା ସମ୍ପୃକ୍ତ ଡାକ୍ତରଙ୍କୁ ପୁଲିସ୍ କର୍ଣ୍ଣାଟକରେ ଠାବ କରିବା ପରେ ଓଡ଼ିଶା ଆଣିଥିଲା। ଅନ୍ୟପକ୍ଷରେ ସମ୍ପୃକ୍ତ ଡାକ୍ତରଙ୍କୁ କେହି ଅପହରଣ କରିନଥିବା ଏବଂ ଏଥିରେ କୌଣସି ମାଓବାଦୀଙ୍କ ସମ୍ପୃକ୍ତି ନଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ କହିଛନ୍ତି। ପ୍ରବଳ ବର୍ଷା ଓ ପବନରେ ମାଲକାନଗିରି ବିମାନ ବନ୍ଦରର ପାଚେରୀ ଭୁଷୁଡ଼ି ପଡ଼ିଛି। ବର୍ଷା ଯୋଗୁଁ ବିମାନ ବନ୍ଦରର ଅଲଗା ଅଲଗା ସ୍ଥାନରେ 60 ମିଟର ଲମ୍ବର ପାଚେରୀ ଭୁଷୁଡ଼ି ପଡ଼ିଛି। ବର୍ଷା ଜଳ ନିଷ୍କାସନ ପାଇଁ ପାଚେରୀ ମଧ୍ୟରେ ବାଟ ରଖାଯାଇଥିଲେ ମଧ୍ୟ ଅଧିକ ଜଳ ପ୍ରବାହିତ ହେବାରୁ ପାଚେରୀ ଭାଙ୍ଗିଥିବା ଜଣାପଡ଼ିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ସ୍ୱାଭାବିକ ସମୟର 4 ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିଛି। ଏହାର ପ୍ରଭାବରେ ମାଲକାନଗିରିର ଅନେକ ଅଞ୍ଚଳରେ ବର୍ଷା ହେଉଥିବା ବିଭାଗ କହିଛି। ସୂଚନା ଅନୁଯାୟୀ ମୌସୁମୀ ବାୟୁ ଦକ୍ଷିଣ ମହାରାଷ୍ଟ୍ର, ତେଲଙ୍ଗାନା, ଛତିଶଗଡ଼, ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବେଶ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବରଗଡ଼, ବଲାଙ୍ଗୀର ଏବଂ ନୂଆପଡ଼ା ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଅପରାହ୍ନରେ କେତେକ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ଏବଂ ଢେଙ୍କାନାଳ। କାଳବୈଶାଖୀ ସମୟରେ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। ଯାଜପୁର ଜିଲ୍ଲାର ଦାନଗଦୀରେ ସର୍ବାଧିକ 80 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ସନ୍ଧ୍ୟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ସମାରୋହରେ ଯୋଗଦେବା ପାଇଁ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟମାନଙ୍କର ନୂଆଦିଲ୍ଲୀ ଆଗମନ। ରାଜ୍ୟରେ ନୂତନ ସରକାର ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର 2 ବରିଷ୍ଠ ନେତା। ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାରେ 4 ଜଣଙ୍କୁ ପଚରାଉଚରା ଏବଂ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ। ନମସ୍କାର।